ആകാശവാണി. സംവാദ പഠുച്ചന്തി സുഭാഷ് ചന്ദ്ര ശതപഥി. മുഖ്യ സംവാദ: ലോക്സഭാരെ അർത്ഥനൈതിക സർഭേ റിപ്പോർട്ട് ഉപസ്ഥാപന കലെ അർത്ഥമന്ത്രി നിർമ്മളാ സീതാരമണ. ଚଳିତ ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ ଅଭିବୃଦ୍ଧି ହାର 6.5-7% ବୃଦ୍ଧି. ଆସନ୍ତାକାଲି ଲୋକସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ. ରାଜ୍ୟସଭାରେ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା, ଗତ 5 ବର୍ଷ ମଧ୍ୟରେ ଦେଶର ଗ୍ରାମାଞ୍ଚଳରେ ପ୍ରାୟ 11,75,000 ବାସଗୃହକୁ ପାଇପ୍ ଯୋଗେ ଯୋଗାଇ ଦିଆଯାଇଛି ବିଶୁଦ୍ଧ ଜଳ. କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଏବଂ ପେନ୍ସନ୍ ସଂଶୋଧନ ଲାଗି ଅଷ୍ଟମ ବେତନ ଆୟୋଗ ଗଠନ ନିମନ୍ତେ କୌଣସି ପ୍ରସ୍ତାବ ନାହିଁ ବୋଲି ସରକାରଙ୍କ ସ୍ୱଷ୍ଟୋକ୍ତି. ଏବଂ ଏସିଆ କପ୍ 2020 ମହିଳା କ୍ରିକେଟ୍ ପ୍ରତିଯୋଗିତାର ଏକ ମ୍ୟାଚ୍ରେ ଆଜି ଶ୍ରୀଲଙ୍କା ମାଲେସିଆକୁ 144 ରନ୍ରେ ପରାସ୍ତ କରିଛି. ଦେଶରେ ପ୍ରକୃତ ମୋଟ ଘରୋଇ ଉତ୍ପାଦ ଅଭିବୃଦ୍ଧି ହାର 2024-25 ଆର୍ଥିକ ବର୍ଷରେ 6.5-7% ବୃଦ୍ଧି ପାଇଛି. ଆଜି ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଏହି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱସ୍ତରରେ ଅର୍ଥନୈତିକ ଅନିଶ୍ଚିତତା ସତ୍ତ୍ୱେ ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଏହି ଅର୍ଥନୈତିକ ଅଭିବୃଦ୍ଧିରେ ଉନ୍ନତି ପରିଲକ୍ଷିତ ହୋଇଛି। 2024-25 ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ଦିଗରେ ସେବା କ୍ଷେତ୍ରର ଉଲ୍ଲେଖନୀୟ ଭୂମିକା ରହିଛି। ଏହି ଆର୍ଥିକ ବର୍ଷରେ ବାଣିଜ୍ୟ କ୍ଷେତ୍ରର ଅବଦାନ ଲାଗି ବିଶ୍ୱସ୍ତରୀୟ ଅର୍ଥନୀତିରେ ମଧ୍ୟ ଉନ୍ନତି ଦେଖାଦେଇଛି। ପରେ ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ କରି କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଡକ୍ଟର ଭି ଅନନ୍ତ ନାଗେଶ୍ୱର କହିଛନ୍ତି, ଦେଶର ଅର୍ଥନୈତିକ ଅଭିବୃଦ୍ଧି ଗତିଶୀଳ ରହିଛି। ଆଗାମୀ ଦିନଗୁଡ଼ିକରେ କୃଷି କ୍ଷେତ୍ରର ଅବଦାନ ଆଶାନୁରୂପ ହେବ ବୋଲି ସେ କହିଛନ୍ତି। ଭାରତୀୟ ପାଣିପାଗ ବିଭାଗ ଚଳିତ ମୌସୁମୀ ଋତୁରେ ସ୍ୱାଭାବିକ ବର୍ଷା ହେବ ବୋଲି ଆକଳନ କରିଥିବାବେଳେ ଏହାଦ୍ୱାରା କୃଷିକ୍ଷେତ୍ର ମାତ୍ରାଧିକ ଲାଭାନ୍ୱିତ ହେବା ସହ ଗ୍ରାମାଞ୍ଚଳର ଅର୍ଥନୀତିରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେବ ବୋଲି ଆଶା କରାଯାଉଛି। ଡକ୍ଟର ନାଗେଶ୍ୱରନ୍ କହିଛନ୍ତି, ଗତ 5 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କୃଷିକ୍ଷେତ୍ରର ହାରାହାରି ବାର୍ଷିକ ଅଭିବୃଦ୍ଧି ହାର 4.18% ରହିଛି। ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଜଣାଯାଇଛି, କ୍ଷୁଦ୍ର ଚାଷୀମାନେ ଉଚ୍ଚ ମୂଲ୍ୟଯୁକ୍ତ ଚାଷ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେବା ଉଚିତ। ଏହି କ୍ଷୁଦ୍ର ଚାଷୀଙ୍କର ଆୟ ବୃଦ୍ଧି ପାଇଲେ ଉତ୍ପାଦନ ହାରରେ ମଧ୍ୟ ଆଶାନୁରୂପ ଉନ୍ନତି ଦେଖାଦେବ। ବର୍ତ୍ତମାନ ଦେଶର ମୋଟ ଜନସଂଖ୍ୟାର 42.3% ପରିବାର କୃଷି କ୍ଷେତ୍ର ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଛନ୍ତି। ଦେଶର ମୋଟ ଘରୋଇ ଉତ୍ପାଦର 18.2% ଅଂଶ ଏହି କ୍ଷେତ୍ରରୁ ଆସୁଛି ବୋଲି ସର୍ଭେ ରିପୋର୍ଟରୁ ଜଣାଯାଇଛି। ଡକ୍ଟର ନାଗେଶ୍ୱରନ୍ କହିଛନ୍ତି, 2030 ପର୍ଯ୍ୟନ୍ତ ଅଣକୃଷି କ୍ଷେତ୍ରରେ ବାର୍ଷିକ 78,00,000 ରୋଜଗାର ନିଯୁକ୍ତି ସୃଷ୍ଟି କରାଗଲେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିରେ ଉନ୍ନତି ପରିଲକ୍ଷିତ ହୋଇପାରିବ। ଗତ କିଛି ବର୍ଷ ମଧ୍ୟରେ ଦେଶରେ ମୌଳିକ ଢାଞ୍ଚା ସମ୍ପ୍ରସାରଣ ଦିଗରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। 2014 ପ୍ରତ୍ୟହ 11.7 କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଉଥିବା ବେଳେ ଚଳିତ ବର୍ଷ ଏହା 34 କିଲୋମିଟରରେ ପହଞ୍ଚିଛି ବୋଲି ସେ କହିଛନ୍ତି। ଡକ୍ଟର ନାଗେଶ୍ୱରନ୍ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଦେଶର ରପ୍ତାନୀ ହାର ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟିଛି। ଏହା 4.9% ବୃଦ୍ଧି ପାଇ ଚଳିତ ଆର୍ଥିକ ବର୍ଷରେ 341 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି। ସେହିଭଳି ଦେଶବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର 34.7 କୋଟିରୁ ଉର୍ଦ୍ଧ୍ୱ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରିଛନ୍ତି। ଏଥିସହିତ ଜନସାଧାରଣଙ୍କୁ ସଶକ୍ତ କରିବା, ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା, ବିଭିନ୍ନ କ୍ଷେତ୍ରରେ ଘରୋଇ ଉଦ୍ୟୋଗୀମାନଙ୍କୁ ପ୍ରୋହାହିତ କରିବା ସହିତ ଅର୍ଥନୈତିକ ଅଭିବୃଦ୍ଧି ହାରର ଉନ୍ନତି ଲାଗି ସରକାର ଅନେକ ଜନକଲ୍ୟାଣକାରୀ ଯୋଜନାମାନ କାର୍ଯ୍ୟକାରୀ କରୁଛନ୍ତି ବୋଲି ଡକ୍ଟର ନାଗେଶ୍ୱରନ୍ କହିଛନ୍ତି। ସଂସଦରେ ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ଏଥିସହିତ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମଧ୍ୟ ସଂସଦରେ ବଜେଟ୍ ଉପସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ଏହା ହେଉଛି ପ୍ରଥମ ବଜେଟ୍ ଅଧିବେଶନ। ଆସନ୍ତା ମାସ 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ 16 କାର୍ଯ୍ୟଦିବସ ରହିଥିବା ଜଣାପଡ଼ିଛି। ଜଳ ଜୀବନ ମିଶନ ହର୍ ଘର୍ ଜଲ୍ ଅଧୀନରେ ଗତ 5 ବର୍ଷ ମଧ୍ୟରେ ଦେଶର ଗ୍ରାମାଞ୍ଚଳରେ ପ୍ରାୟ 11,75,00,000 ବାସଗୃହକୁ ପାଇପ୍ ଯୋଗେ ବିଶୁଦ୍ଧ ଜଳ ଯୋଗାଇ ଦିଆଯାଇଛି ବୋଲି ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଭି ସୋମାନ୍ନା ରାଜ୍ୟସଭାରେ କହିଛନ୍ତି। ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ କହିଛନ୍ତି 2019 ଅଗଷ୍ଟ ମାସରେ ଜଳ ଜୀବନ ମିଶନର ଶୁଭାରମ୍ଭ ହେବା ପୂର୍ବରୁ ଦେଶର ଗ୍ରାମାଞ୍ଚଳରେ ମାତ୍ର 3,23,00,000 ଘରକୁ ପାଇପ୍ ଯୋଗେ ଜଳ ସଂଯୋଗୀକରଣ କରାଯାଇଥିଲା। ବର୍ତ୍ତମାନ ଗ୍ରାମାଞ୍ଚଳରେ ଥିବା 77%ରୁ ଉର୍ଦ୍ଧ୍ୱ ଘରକୁ ଏହି ସୁବିଧା ଯୋଗାଇ ଦିଆଯାଇଛି। ପିଏମ୍ ବିଶ୍ୱକର୍ମା ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ଦେଶରେ 2,28,00,000 ଉର୍ଦ୍ଧ୍ୱ କାରିଗର ନିଜ ନାମ ସାମିଲ କରିଛନ୍ତି। ସେମାନଙ୍କ ମଧ୍ୟରୁ 5,42,222 ଜଣ ମହିଳାଙ୍କ ସମେତ 13,94,000 ଉର୍ଦ୍ଧ୍ୱ ହିତାଧିକାରୀ ସଫଳତାର ସହ ପଞ୍ଜିକୃତ ହୋଇଛନ୍ତି। ଦେଶବ୍ୟାପୀ ଏଥିଲାଗି ଥିବା ବିଭିନ୍ନ କେନ୍ଦ୍ରରେ 5,03,161 ଜଣ ପ୍ରାର୍ଥୀଙ୍କୁ ତାଲିମ ପ୍ରଦାନ କରାଯାଇସାରିଛି। ସେମାନଙ୍କ ମଧ୍ୟରେ 2,74,703 ଜଣ ଅନ୍ତର୍ଭୁକ୍ତ। କର୍ଣ୍ଣାଟକରୁ ସର୍ବାଧିକ 1,09,000 ପ୍ରାର୍ଥୀ ଏହି ଦକ୍ଷତା ବିକାଶ ତାଲିମ ନେଇଛନ୍ତି। ଜାମ୍ମୁ କାଶ୍ମୀରରୁ 81,000 ଏବଂ ଗୁଜରାଟରୁ 79,000 ପ୍ରାର୍ଥୀଙ୍କୁ ଏହି ତାଲିମ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଏବଂ ପେନ୍ସନ୍ ସଂଶୋଧନ ଲାଗି 8ମ ବେତନ ଆୟୋଗ ଗଠନ ନିମନ୍ତେ କୌଣସି ପ୍ରସ୍ତାବ ନାହିଁ ବୋଲି ସରକାର ଆଜି ସ୍ୱଷ୍ଟ କରିଛନ୍ତି। ଲୋକସଭାରେ ଏ ସମ୍ପର୍କୀୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହା କହିଛନ୍ତି। ଶ୍ରୀ ଚୌଧୁରୀ କହିଛନ୍ତି ଗତ ମାସରେ 8ମ କେନ୍ଦ୍ରୀୟ ବେତନ ଆୟୋଗ ଗଠନ ନିମନ୍ତେ 2 ଆବେଦନ ସରକାରଙ୍କ ହସ୍ତଗତ ହୋଇଛି। ତେବେ ସରକାର ବର୍ତ୍ତମାନ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି ବୋଲି ଅର୍ଥରାଷ୍ଟ୍ରମନ୍ତ୍ରୀ କହିଛନ୍ତି। କେତେକ ନିର୍ଦ୍ଦିଷ୍ଟ ମାନଦଣ୍ଡକୁ ଭିତ୍ତି କରି କୌଣସି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ପ୍ରସଙ୍ଗରେ ବିହାରର ଏ ସମ୍ପର୍କିତ ଅନୁରୋଧକୁ 2012 କେନ୍ଦ୍ର ସରକାର ଅଗ୍ରାହ୍ୟ କରିଥିଲେ। ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହା କହିଛନ୍ତି। ଶ୍ରୀ ଚୌଧୁରୀ କହିଛନ୍ତି ପାର୍ବତ୍ୟ ତଥା ଦୁର୍ଗମ ଅଞ୍ଚଳ, କମ୍ ଜନସଂଖ୍ୟା ବିଶିଷ୍ଟ କିମ୍ବା ଅଧିକ ସଂଖ୍ୟାରେ ଜନଜାତି ସମ୍ପ୍ରଦାୟ ବସବାସ କରୁଥିବା ଅଞ୍ଚଳ, ପଡ଼ୋଶୀ ଦେଶ ସହିତ ସୀମାବର୍ତ୍ତୀ ରଣନୈତିକ ଅଞ୍ଚଳଗୁଡ଼ିକ, ଅର୍ଥନୈତିକ ଏବଂ ମୌଳିକ ଢାଞ୍ଚାଗତ ପଛୁଆ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରାଯିବ ବୋଲି ଜାତୀୟ ବିକାଶ ପରିଷଦ ନିର୍ଦ୍ଧାରଣ କରିଛନ୍ତି। ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରାଯିବା ସମ୍ପର୍କିତ ଆବେଦନକୁ ଆନ୍ତଃ ମନ୍ତ୍ରଣାଳୟ ଗ୍ରୁପ୍ ଦ୍ୱାରା ଯାଞ୍ଚ କରାଯାଇଥିଲା। ଏହି ଗ୍ରୁପ୍ 2012 ମାର୍ଚ୍ଚ ମାସରେ ନିଜର ରିପୋର୍ଟ ପ୍ରଦାନ କରିଥିଲେ। ତେବେ ଜାତୀୟ ବିକାଶ ପରିଷଦଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା ମାନଦଣ୍ଡ ଅନୁଯାୟୀ ବିହାରକୁ ଏହି ମାନ୍ୟତା ପ୍ରଦାନ କରାଯାଇପାରିବ ନାହିଁ ବୋଲି ସମ୍ପୃକ୍ତ ଆନ୍ତଃ ମନ୍ତ୍ରଣାଳୟ ଗ୍ରୁପ୍ ନିଜର ରିପୋର୍ଟରେ ଉଲ୍ଲେଖ କରିଥିଲା। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆଜି ରାତି 9:30 ପ୍ରସାରଣ କରାଯିବ। ଆଜିକାର ବିଷୟବସ୍ତୁ ରହିଛି ଆୟକର ରିଟର୍ଣ୍ଣ ପ୍ରକ୍ରିୟାର ସରଳୀକରଣ। ଆୟକର କମିଶନର ସୌମ୍ୟ ଆଚାର ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସଞ୍ଜୀବା ନାରାୟଣ ଏହି ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୋତାଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ 01123210500 ଓ 01123144444 ନମ୍ବରକୁ ଡାଏଲ କରି ନିଜର ପ୍ରଶ୍ନ ପଚାରିପାରିବେ। ଏହା ବ୍ୟତୀତ ଶ୍ରୋତାମାନେ 92890940044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍ଏଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏସିଆ କପ୍ 2020 ମହିଳା କ୍ରିକେଟ୍ ପ୍ରତିଯୋଗିତାର ଏକ ମ୍ୟାଚ୍ରେ ଆଜି ଶ୍ରୀଲଙ୍କା ମାଲେସିଆକୁ 144 ରନ୍ରେ ପରାସ୍ତ କରିଛି। ଶ୍ରୀଲଙ୍କା ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 184 ରନ୍ କରିଥିଲା। ଦଳ ପକ୍ଷରୁ ଚାମାରି ଆଥାପାଥାଥୁ ସର୍ବାଧିକ ଅପରାଜିତ 119 ରନ୍ ସଂଗ୍ରହ କରିବା ସହ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଭାବେ ବିବେଚିତ ହୋଇଛନ୍ତି। 185 ରନ୍ ବିଜୟ ଲକ୍ଷ୍ୟ ପିଛା କରି ମାଲେସିଆ 19 ଓଭର 5 ବଲ୍ରେ ମାତ୍ର 40 ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆସନ୍ତାକାଲି ଲୋକସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଏବଂ ପେନ୍ସନ୍ ସଂଶୋଧନ ଲାଗି ଅଷ୍ଟମ ବେତନ ଆୟୋଗ ଗଠନ ନିମନ୍ତେ କୌଣସି ପ୍ରସ୍ତାବ ନାହିଁ ବୋଲି ସରକାରଙ୍କ ସ୍ୱଷ୍ଟୋକ୍ତି। ସମ୍ବାଦ ଶେଷ ହେଲା।